ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କର ଆଜି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଠାକୁରଙ୍କର ଦୈନିକ ନୀତିକାନ୍ତି ସହ ମଙ୍ଗଳାର୍ପଣ ପରେ ମଧ୍ୟାହ୍ନ 12ଟାରେ ପହଣ୍ଡି ବିଜେ ଆରମ୍ଭ ହେବ। ଅପରାହ୍ନ 2:30ଟାରେ ଛେରାପହରା ନୀତି କରାଯାଇ 4ଟାରୁ ରଥଟଣା ପାଇଁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ରଥଟଣା ଶେଷ ହେବା ପରେ ରଥାରୂଢ଼ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ। ବଡ଼ ଏକାଦଶୀ ବୁଧବାର ଦିନ ରଥ ଉପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ। ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ଅଭିଯୋଗ ଶୁଣାଣି ହେବ। ଭୁବନେଶ୍ୱର ୟୁନିଟ୍ 5 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସକାଳ 8:00ରୁ 12:00 ପର୍ଯ୍ୟନ୍ତ ଅଭିଯୋଗଗୁଡ଼ିକର ପଞ୍ଜୀକରଣ ହେବା ସହ ସେଗୁଡ଼ିକର ଶୁଣାଣି କରାଯିବ। ରାଜ୍ୟର 6 ବିଭାଗରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଓଏସ୍ଡି ଭାବେ 6 ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଭାଗଗୁଡ଼ିକ ହେଉଛି ସମବାୟ ହସ୍ତତନ୍ତ ଓ ବୟନ ବିଭାଗ, ଜଙ୍ଗଲ ଓ ଶ୍ରମ ବିଭାଗ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ଓ କାରିଗରୀ ବିଭାଗ, ଏମ୍ଏସ୍ଏମ୍ଇ ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଶିଳ୍ପ ଓ ଦକ୍ଷତା ବିକାଶ ବିଭାଗ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ରାଜ୍ୟର ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିବା ଲାଗି ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ମହାନଗର ନିଗମ ଅଞ୍ଚଳଗୁଡ଼ିକରେ ଥିବା ସ୍ୱାସ୍ଥ୍ୟସେବା କେନ୍ଦ୍ର ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଥିବା ସରକାରୀ ଓ ବେସରକାରୀ ହସ୍କିଟାଲଗୁଡ଼ିକ ଲାଗି ଭିନ୍ନ ଭିନ୍ନ ଟାସ୍କଫୋର୍ସ ଗଠନ କରାଯିବ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସ୍ୱାସ୍ଥ୍ୟ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ବିଜ୍ଞପ୍ତି ଗତକାଲି ଓସେପା ପକ୍ଷରୁ ପ୍ରକାଶ ପାଇଛି। ଆସନ୍ତା 20 ଏବଂ 22 ଦୁଇଦିନ ଧରି ପ୍ରାର୍ଥୀଙ୍କର ଦସ୍ତାବିଜ୍ ଯାଞ୍ଚ କରାଯିବ। ଜିଲ୍ଲାବାରୀ ଯାଞ୍ଚ କେନ୍ଦ୍ରଗୁଡ଼ିକ ସମ୍ପର୍କିତ ସୂଚନା ମଧ୍ୟ ଏହି ବିଜ୍ଞପ୍ତିରେ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତବର୍ଷ 22 ଜାରି କରାଯାଇଥିବା ମେଧା ତାଲିକା ଆଧାରରେ ଏହି ନିଯୁକ୍ତି ପ୍ରକ୍ରିୟା ହେବ ବୋଲି ଜଣାପଡ଼ିଛି। କଟକ ଏସ୍ସିବି ମେଡିକାଲରେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଡିଏମ୍ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ଜାତୀୟ ମେଡିକାଲ କମିଶନ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ପାଠ୍ୟକ୍ରମରେ 3 ସିଟ୍ ବୃଦ୍ଧି ସହ ମୋଟ ସିଟ୍ ସଂଖ୍ୟା 5 ହୋଇଛି। ଏସ୍ସିବି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଆଧାରରେ ଆନୁଷଙ୍ଗିକ ସମୀକ୍ଷା କରାଯାଇ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବରଗଡ଼ ପାଇକମାଳସ୍ଥିତ କସ୍ତୁରବା ଗାନ୍ଧି ମାତୃ ନିକେତନର ଅନ୍ତେବାସୀମାନେ ଭୁବନେଶ୍ୱର ରାଜଭବନ ବୁଲି ଦେଖିବା ସହ ପୁରୀରେ ଶ୍ରୀଗୁଣ୍ଡିଚା ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ରାଜ୍ୟପାଳ ରଘୁବର ଦାସ ଗତ ମାସରେ ନିକେତନକୁ ପରିଦର୍ଶନ କରିବା ଅବସରରେ ଅନ୍ତେବାସୀଙ୍କ ଏଥିପାଇଁ ଆଗ୍ରହକୁ ଦେଖି ଆମନ୍ତ୍ରଣ କରିଥିଲେ। ମାତୃ ନିକେତନର 50 ଅନ୍ତେବାସୀ ଏବଂ 18 କର୍ମକର୍ତ୍ତା ଗତ ଶନିବାର ଓ ରବିବାର 2 ଧରି ଏହି ଗସ୍ତ କରିଥିଲେ। ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା 27 ପଦକ ଜିତି ଚାମ୍ପିୟନ୍ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ଗତକାଲି ଉଦ୍ଯାପିତ ହୋଇଥିବା ଏହି ପ୍ରତିଯୋଗିତାରେ ବରିଷ୍ଠ କନିଷ୍ଠ ଏବଂ ଯୁବବର୍ଗରେ ଓଡ଼ିଶାର କ୍ରୀଡ଼ାବିତ୍ ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ଉଦ୍ଯାପନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର ଜେନା ଯୋଗଦେଇ କୃତି କ୍ରୀଡ଼ାବିତ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଭୁଟାନର ଥିମ୍ପୁଠାରେ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାରୁ 8 ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ଜାତୀୟ ପ୍ରତିଯୋଗିତାର ପ୍ରଦର୍ଶନ ଭିତ୍ତିରେ ରାଜ୍ୟ କରାଟେ ସଂଘ ପକ୍ଷରୁ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଏହି ପ୍ରତିଯୋଗୀମାନେ ବ୍ୟକ୍ତିଗତ ଏବଂ ଦଳଗତ 2 ବିଭାଗରେ ଅଂଶଗ୍ରହଣ କରୁଛନ୍ତି। ଥିମ୍ପୁଠାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା 20 ପର୍ଯ୍ୟନ୍ତ ଚାଲିବ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଆଜି ମଧ୍ୟ କେତେକ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।